ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଆଜି ସ୍ୱାୟତ୍ତ ଶାସନ ଦିବସ ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର 30ଟା ଜିଲ୍ଲା 1151 କୋଟି ଟଙ୍କାର 481ଟା ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଆର୍ ଲୋକାର୍ପଣ କରିବେ। ଇତାର ସହିତ 27 ଜଣ ଓଡ଼ିଶା ପୌର ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତିପତ୍ର ଦିଆଯିବା। ପ୍ରମୁଖ ପରିମଳ କର୍ମଚାରୀଙ୍କୁ ଉତ୍ସର୍ଗୀକୃତ ସେବା ଲାଗି ଭିଲ୍ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବେ। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର ପୌରାଞ୍ଚଳନ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ କରାଯାଇଛି। ଜାତୀୟ ଶିକ୍ଷାନୀତି ଅଧୀନତି ପିଏମ୍ ଉଷା ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ରାଇଜେ ଲାଗୁ ହେବାରକେ ଯାଉଛି। ଏ ବାବଦେ ଆଜି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା। ଭୁବନେଶ୍ୱର କୃଷି ଭବନର ସମ୍ମିଳନୀ କକ୍ଷନ ହେବାରକେ ଥିବାର କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହିବେ। ଏନ ଜଣାଇ ଦିଆଯାଇପାରେ ଯେ ଏ ଯୋଜନାଟି ଉନ୍ନତମାନର ପାଠ୍ୟକ୍ରମ ତିଆରି, ଶିକ୍ଷକମାନଙ୍କୁ ତାଲିମ, ଭିଭିଭୂମିର ବିକାଶ ଆର୍ ନିଯୁକ୍ତି ସୃଷ୍ଟି ଉପରେ ଜୋର୍ ଦିଆଯାଇଛି। କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ତରଫ ପିଏମ୍ ସେବାନିଧି ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶାର 7ଟା ସହରାଞ୍ଚଳ ଇଜାତୀୟ ପୁରସ୍କାର ପାଇଛନ୍। ମେଗା ଆର୍ ମିଲିୟନ୍ ପ୍ଲସ୍ ବର୍ଗଥି ଭୁବନେଶ୍ୱର ମହାନଗର ନିଗମ ଶ୍ରେଷ୍ଠ ବିବେଚିତ ହୋଇଥିବାର ବେଳେ ମେଜର ସିଟି ଭିତରେ ସମ୍ଭଲପୁର ମହାନଗର ନିଗମ ମନୋନୀତ ହୋଇଛି। ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନର ସବୁ ମହାନଗର ନିଗମ ଆର୍ ପୌରାଞ୍ଚଳକେ ପୁରସ୍କୃତ କରାଯିବା। ଆଇବା ମାସର ପହିଲା 3ଟା ସୋମବାରଠି ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏ ବାବଦେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ମିଳିଛି। ବିଧାନସଭା ଅଧିବେଶନ ଚାଲୁଥିବାରୁ ଆଇବା 2 ତାରିଖ ଦିନ ଶୁଣାଣି ବନ୍ଦ ରହିବା। ସେନ୍ତା ନୂଆଖାଇ ଲାଗି 9 ତାରିଖ ଆର୍ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଲାଗି 16 ତାରିଖ ଦିନ ଶୁଣାଣି ବନ୍ଦ ରଖିବା ଲାଗି ନିଷ୍ପଭି ନିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆଜି କଟକ ମହାନଗର ନିଗମର 54 କୋଟି 14 ପ୍ରକଳ୍ପ ଉଦ୍ଘାଟନ ଆର୍ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଇତାର ସହିତ ବକ୍ସିବଜାର ଛକନ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିକେ କେନ୍ଦ୍ରମନ୍ତ୍ରୀ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାରଙ୍କ ତରଫ ନୂଆ ଅବକାରୀ ନୀତି ଜାରି ହୋଇଛି। ଆଇବା କାଲିଠାରୁ ନୀତି ଲାଗୁ ହେବା। ନୂଆ ଅବକାରୀ ନୀତିଟି କୁହାଯାଇଛି ଯେ ଚଲତି ଆର୍ଥିକ ବର୍ଷରେ ରାଇଜେ ନୂଆ ମଦ ଦୋକାନ ନାଇଁ ଖୁଲେ। ସେନ୍ତା ବାର୍ ନ ନାଚକେ ଅନୁମତି ନାଇଁ ଦିଆଯାଇଥିବାର ବେଳେ ଖାଲି ଗୀତ ପରିବେଷଣ କରାହେବା ବୋଲି କୁହାଯାଇଛି। ଇତାର ସହିତ ବେଆଇନ ମଦ କାରବାରକେ ରୋକବାର ଲାଗି ମଦ ପିଇବାର ବାବଦେ ସଚେତନତା ସୃଷ୍ଟି କରିବା ଲାଗି ଗୋଟିଏ ସ୍ୱତନ୍ତ୍ର ପାଣ୍ଠି କରାଯାଇଛି। ଚଲତି ଆର୍ଥିକ ବର୍ଷରେ ଆଘନୁ ନବୀକରଣ ନାଇଁ ହୋଇଥିବାର 57ଟା ମଦ ଦୋକାନର ଫେରଘା ନବୀକରଣ ନାଇଁ କରାଯାଏ ବୋଲି କୁହାଯାଇଛି। ଏ ଅବକାରୀ ନୀତି 2025 ମସିହା ମାର୍ଚ୍ଚ 31 ତାରିଖ ତକ ଲାଗୁ ରହିବା। ଓଡ଼ିଶା ହାଇକୋର୍ଟ ତରଫ ଦୁଇ ଭାଷାଥି ହେବାରକେ ଥିବାର ଇ ହାଇକୋର୍ଟ ରେଡ୍କ୍ରସ୍ ପୋର୍ଟାଲ ଗଲାକାଲ ଉଦ୍ଘାଟନ ହୋଇଯାଇଛି। ଏ ପୋର୍ଟାଲଟି ସୁପ୍ରିମକୋର୍ଟ ଆଉ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଇଂଲିଶ ଆର୍ ଓଡ଼ିଆ ଭାଷାଥି ପ୍ରକାଶ ପାଇବା। ପୋର୍ଟାଲଟି ବାହାରିଥିବା ରାୟ ସଭେ ଦେଖିପାରିବେ। ପୁରୀ ଶିଶୁ ମଙ୍ଗଲ କମିଟିକେ ଦେଶର ଶ୍ରେଷ୍ଠ ମଙ୍ଗଲ କମିଟି ଭାବେ ଘୋଷଣା କରାଯାଇଛି। ନୂଆଦିଲ୍ଲୀଠାରେ ହୋଇଥିବା 7 ନମ୍ବର ପ୍ଲାନ୍ ଇଣ୍ଡିଆ ଇମ୍ପାକ୍ଟ ଆୱାର୍ଡ 2024 କାର୍ଯ୍ୟକ୍ରମଟି ପୁରୀ ଶିଶୁ ମଙ୍ଗଲ କମିଟିକେ ପ୍ଲାନ୍ ଇଣ୍ଡିଆ ଇମ୍ପାକ୍ଟ ପୁରସ୍କାର ଦିଆଯାଇଛି। ଶିଶୁ ଅଧିକାର ସୁରକ୍ଷା ଦିଗେ ଭଲ କାମ କରିଥିବାରୁ ଏହି ପୁରସ୍କାର ମିଳିଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷନ ସୁଭଦ୍ରା ଯୋଜନା ବାବଦେ ଗୋଟିଏ ପ୍ରସ୍ତୁତି ବୈଠକ ଗଲାକାଲ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ସୁଭଦ୍ରା ଯୋଜନା ନିର୍ଦ୍ଦେଶାବଳୀ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ସେଆଡ଼େ ସୁବର୍ଣ୍ଣପୁର ଜିଲ୍ଲାର ସୁଭଦ୍ରା ଯୋଜନାର ସଫଲ ରୂପାୟନକେ ନେଇକରି ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏହି ଯୋଜନାଟି ଯୋଗ୍ୟ ମହିଳାମାନେ ସଚେତନ ହୋଇକରି କେନ୍ତା ବହୁତ ସଂଖ୍ୟାତି ପଞ୍ଜୀକରଣ କରିପାରିବେ ସେ ବାବଦେ ଆଲୋଚନା ହୋଇଥିଲା। ସେନ୍ତା ଝାରସୁଗୁଡ଼ା ଜିଲ୍ଲାର ସୁଭଦ୍ରା ଯୋଜନାର କାର୍ଯ୍ୟକାରୀ କରିବାର ଲାଗି ଜିଲ୍ଲା ପ୍ରଶାସନ ତରଫ ତୟାରୀ କରାଯାଇଛି। ଜିଲ୍ଲାପାଳ ଅବୋଲି ସୁନୀଲ ନରବଣେଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଯୋଜନାଟି ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ସାମିଲ ଆଉ ଇତାର କାର୍ଯ୍ୟକାରିତା ଦିଗେ ଆଲୋଚନା ହୋଇଥିଲା। ଘରୋଇ ବିଦ୍ୟୁତ୍ କମ୍ପାନୀ ଟିପିଡବ୍ଲ୍ୟଡିଏଲ୍ ତରଫକୁ ଲାଗିଥିବା ସ୍କାର୍ଟ ମିଟର ପୂରା ସୁରକ୍ଷିତ ଆଉ ବିଶ୍ୱସନୀୟ ବୋଲି କମ୍ପାନୀ ତରଫ କୁହାଯାଇଛି। ବରଗଡ଼ ଜିଲ୍ଲାର ଭିନ୍ ଭିନ୍ ଜାଗାନ ସ୍କାର୍ଟ ମିଟର ଫେରାଯାଉଥିବାର ଘଟଣାକେ ନେଇକରି ଘରୋଇ ସଂସ୍ଥା ତରଫ ଗଲାକାଲି ଗୋଟିଏ ସାମ୍ବାଦିକ ସମ୍ମିଳନୀ ଜରିଏ ସ୍କାର୍ଟ ମିଟର ପୂରା ସୁରକ୍ଷିତ ଆଏ ବୋଲି ସ୍ୱଷ୍ଟ କରାଯାଇଛି। କେନ୍ଦ୍ରୀୟ ଆଉ ଉତ୍ତର ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ବୈତକା ଘନୀଭୂତ ହୋଇଛି। ଇତର ପ୍ରଭାବଟି ରାଜ୍ୟର ବହୁତଟି ଜାଗାନ ବର୍ଷା ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। ଆଜି ନୂଆପଡ଼ା କଳାହାଣ୍ଡି ସହିତ 5ଟା ଜିଲ୍ଲାନ 7-11 ସେଣ୍ଟିମିଟର ତକ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି। ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। জুহার।